ଆଜି ଶୁଣିବା ଗୋବିନ୍ଦ ତ୍ରିପାଠୀଙ୍କ ରଚନା ସତ୍ୟମେବ ଜୟତେ। ସବୁଠାରୁ ବଡ଼ ନୈତିକତା କଥା ବିଚାର କରାଯାଉ, ସତ୍ୟମେବ ଜୟତେ, ସତ୍ୟର ହିଁ ଜୟ। ପ୍ରକାରାନ୍ତରରେ ମିଥ୍ୟାର ହିଁ ପରାଜୟ। ଆମର ରାଜନୀତି, ଧର୍ମନୀତି ଓ ସମାଜନୀତିରେ ଏହି କଥାଟିର ପ୍ରବଳ ବିଜୟ। ଅଥଚ ସତ୍ୟର ମାନେ ଶତ୍ରୁ ସତ୍ୟ, ବାକି ସବୁ ଅସତ୍ୟ। ସେଥିରୁ ସତ୍ୟ ଓ ଅସତ୍ୟ, ଅସତ୍ୟ ଓ ସତ୍ୟ, ତାହେଲେ ହେଲା ଯାହା ଅଛି ଯାହା ରହିବ। କ'ଣ ଅଛି, କ'ଣ ନ ଅଛି, କ'ଣ ରହିବ, କ'ଣ ନ ରହିବ, ତାର ବିଚାର କରିବ କିଏ? ତୁମେ କରିବ, ମୁଁ କରିବି। ମୋ ବିଚାର ଯଦି ତୁମ ବିଚାର ସାଙ୍ଗେ ନ ମିଶିଲା ତାହେଲେ କ'ଣ ହେବ? ତୁମେ ଆଉ ପାଞ୍ଚ ଜଣଙ୍କୁ ଡାକିବ, ମୁଁ ଆଉ ପାଞ୍ଚ ଜଣଙ୍କୁ ଡାକିବି। ସେ ଯେବେ ସମ୍ମାନ ସମ୍ମାନ ହୋଇଗଲା, ଯେବେ ତୁମେ ମୋଠୁ ବଡ଼ୁଆ କି ବୁଦ୍ଧିଆ, ତାହେଲେ ତୁମ ଡରରେ ହୁଏତ ତୁମ ଆଡ଼କୁ ବେଶୀ ଲୋକ ଯାଇପାରନ୍ତି। ତେବେ କ'ଣ ତୁମରି କଥା ହିଁ ହୋଇଯିବ ସତ୍ୟ? ଯାହା ସତ୍ୟ ଇନ୍ଦ୍ରିୟ ଗ୍ରାହ୍ୟ, ଯାହା ଆଖିରେ ଦେଖୁଛି, କାନରେ ଶୁଣୁଛି, ଅଙ୍ଗେ ନିଭାଉଛି, ପାଟିରେ ଚାଖୁଛି, ନାକରେ ଶୁଙ୍ଘୁଛି, ବୁଦ୍ଧିରେ ଜାଣିପାରୁଛି, ତାହା ହିଁ ସତ୍ୟ। ସତେ ତୁମେ ଅଙ୍କଶାସ୍ତ୍ର ଓ ବିଜ୍ଞାନଶାସ୍ତ୍ରକୁ ମାନ ନିଶ୍ଚୟ। ଆଚ୍ଛା, ମୁଁ ଯେବେ ଅଙ୍କଶାସ୍ତ୍ର ଓ ବିଜ୍ଞାନଶାସ୍ତ୍ର ସାହାଯ୍ୟରେ ପ୍ରମାଣ କରେ ଯେ ତୁମେ କଟକ ଠାରୁ ପୁରୀ ତୁମ ଗୋଡ଼ରେ ଚାଲି ଚାଲି କରି ଗଲେ ମଧ୍ୟ ତୁମ ଗୋଡ଼ ତଳେ ଲାଗିନି, ତୁମେ କେବଳ ଶୂନ୍ୟରେ ଉଡ଼ି ଯାଉଛ, ଚାଲି କରି ଯାଇନ, ତୁମେ ମାନିବ? ମୁଁ ଯେବେ କହେ ବିନୋବାଜୀଙ୍କର ପଦବ୍ରଜରେ ଭୂଦାନ ଯାତ୍ରା ବା ମହାତ୍ମା ଗାନ୍ଧୀଙ୍କର ଚାଲି ଚାଲି ଉତ୍କଳ ଯାତ୍ରା ଅଙ୍କ ଓ ବିଜ୍ଞାନଶାସ୍ତ୍ର ଅନୁସାରେ ଅସମ୍ଭବ ଓ ଅସତ୍ୟ, ତୁମେ ସେ କଥା ମାନିବ? ମୁଁ ପ୍ରମାଣ କରିପାରିବିନି। ଆଚ୍ଛା ଦେଖ, ତମେ ଫୁଟା ଉଚ୍ଚର ଗୋଟେ ଟୁଲ୍ ଉପରେ ଛିଡ଼ା ହୁଅ, ତୁମ ଗୋଡ଼ ମାଟି ଉପରୁ ଫୁଟେ ଉଞ୍ଚରେ ରହିଲା, ତାପରେ ତୁମେ ଓହ୍ଲାଅ, ଅଧ ଫୁଟିକିଆ ଟୁଲ୍, ତିନି ଇଞ୍ଚିଆ ଟୁଲ୍, ଇଞ୍ଚିକିଆ ଟୁଲ୍, ଅଧ ଇଞ୍ଚିଆ ପଟା, ଚଉଠ ଇଞ୍ଚିଆ ପଟା, ଇତ୍ୟାଦି ଉପରକୁ କ୍ରମାନ୍ୱୟରେ ଏହିପରି ଅଧା ଅଧା କରିଗଲେ ତୁମେ ଶୂନ୍ୟରେ କେବେ ପହଞ୍ଚିବ? ଆଉ ଶୂନ୍ୟରେ ଯେବେ ନ ପହଞ୍ଚୁଛ, ତାହେଲେ ତୁମ ଗୋଡ଼ ମାଟି ସହିତ ଲାଗିଲା କେମିତି? ତୁମ ଗୋଡ଼ ଓ ଏ ମାଟି ଭିତରେ ଏକ ବା ଦୁଇ କୋଟି ବା ଦୁଇ ଅର୍ବୁଦ ବ୍ୟବଧାନ ଥାଇପାରେ, ମାତ୍ର ଠିକ୍ ଶୂନ୍ୟ ବ୍ୟବଧାନ ହୋଇନି। ତୁମେ ଜାଣ, ପୃଥିବୀ ବା ମାଟିର ଗୋଟିଏ ଆକର୍ଷଣୀ ମନ୍ତ୍ର ଅଛି, ଅର୍ଥାତ୍ ତା ଉପରେ ଯାହା ସବୁ ଅଛି ସେଗୁଡ଼ାକୁ ନିଜ ଆଡ଼କୁ ଟାଣିବାକୁ ଚେଷ୍ଟା କରୁଛି। ସେହି ହେତୁରୁ ଗଛରୁ ଫଳ ପଡ଼ିଲେ ବା ତୁମେ ଟେକାଟା ଉପରକୁ ଫୋପାଡ଼ିଲେ ସେ ତଳକୁ ଟାଣି ହୋଇ ଆସେ ଓ ଭୂଇଁରେ ପଡ଼ିଯାଏ ବୋଲି ତୁମେ କହ। ପୃଥିବୀର ଏହି ଶକ୍ତିଟା ଯେପରି ଉପରକୁ ଝଲସି ଉଠୁଛି, ମଣ୍ଡଳ ଭଳି ପୃଥିବୀକୁ ଘେରି ରହିଛି, ତା ଉପରକୁ ପଡ଼ିବା ଜିନିଷର ମଧ୍ୟ ନିଜର ଗୋଟିଏ ଆକର୍ଷଣୀୟ ଶକ୍ତି ରହିଛି, ସେ ଶକ୍ତି ତାକୁ ମଣ୍ଡଳ ଭଳି ଘେରି ରଖିଛି। ଓଜନ ଓ ଦୂରତା ଅନୁସାରେ ଇଏ ଶକ୍ତ ହୁଏ ଓ କମ୍ ବେଶୀ ହୁଏ। ପୃଥିବୀର ଓଜନ ଯେବେ ଅନ୍ୟ ଜିନିଷର ଓଜନ ଠାରୁ କମ୍ ହୁଅନ୍ତା, ତାହେଲେ ଦୂରତା ଅନୁସାରେ ସେ ଜିନିଷ ପୃଥିବୀ ଆଡ଼କୁ ଟାଣି ଆଣନ୍ତା। ତୁମେ ଯେତେବେଳେ ପୃଥିବୀ ଉପରେ ଗୋଡ଼ ପକାଇବାକୁ ଗଲ, ସେତେବେଳେ ପୃଥିବୀ ତୁମ ଗୋଡ଼କୁ ଟାଣିଲା ତା ଆଡ଼କୁ। ତୁମ ଗୋଡ଼ର ଓଜନ କମ୍ ଥିବାରୁ ତୁମେ ଟାଣି ହେଲ ତା ଆଡ଼କୁ। ତୁମ ଶକ୍ତିମଣ୍ଡଳ ଓ ପୃଥିବୀର ଶକ୍ତିମଣ୍ଡଳ ଏହିପରି ଭାବରେ ଆସ୍ତେ ଆସ୍ତେ ନିକଟେଇ ଆସିଲେ। ଯୋଉଠି ଏଇ ଦୁଇଟା ମଣ୍ଡଳ ଭେଦିଗଲେ ସେଇଠି ହିଁ ତୁମେ ରହିବାକୁ ଆରମ୍ଭ କଲ, ମାନେ ସେ ତୁମକୁ ଟାଣିବାକୁ ଚେଷ୍ଟା କରୁଛି, ତୁମେ ତାକୁ ଟାଣିବାକୁ ଚେଷ୍ଟା କରୁଛ। ଏ ଦୁଇଟା ଟାଣିବା ଶକ୍ତି ଏତେ ପାଖକୁ ପାଖ ଆସିଗଲେ କେହି କାହାକୁ ଟାଣିପାରିଲେନି, ଫଳରେ ଗୋଟାଏ ଶକ୍ତ ଶକ୍ତି କ୍ଷେତ୍ର ତିଆରି ହୋଇଗଲା ସେହି ଶୂନ୍ୟ ଦେଶରେ, ଯାହା ହେତୁ ତୁମେ ଗୋଡ଼ ପକାଇ ଚାଲିପାରିଲ ବୋଲି କହିଲ। ପ୍ରଥମେ ତୁମେ ମାଟି ଉପରେ ଚାଲିଲନି, ମାଟିର ଶକ୍ତି ଓ ତୁମ ପାଦର ଶକ୍ତି ଦୁଇଟାଙ୍କର ମିଳନ ସ୍ଥଳ ଶୂନ୍ୟ କ୍ଷେତ୍ରରେ ଭାସିଗଲ। ସେଠି ଯେବେ ମାଟିର ଶକ୍ତି ତୁମଠାରୁ ବେଶୀ ହୋଇଥାନ୍ତା, ତାହେଲେ ତୁମ ଗୋଡ଼ ମାଟି ଭିତରେ ପଶିଯାଇଥାନ୍ତା, ଆଉ ତୁମ ଶକ୍ତି ଯଦି ବେଶୀ ହୋଇଥାନ୍ତା ସେତେ ତା ଉପରେ ତୁମେ ପଡ଼ିଥାନ୍ତ। ଅତ ଅଙ୍କ ଓ ବିଜ୍ଞାନ ସାହାଯ୍ୟରେ ତୁମେ ଦେଖିଲ ତୁମେ ପ୍ରକୃତରେ ମାଟି ଉପରେ ଚାଲିଲନି, ଉଡ଼ିଛ ମାତ୍ରକ। ମାନିବ କଥାଟା, ତୁମରି ଆଖି ଦେଖିବ ତୁମ ଗୋଡ଼ ମାଟି ଉପରେ, ମାତ୍ର ବୁଦ୍ଧି କହୁଛି ମାଟିକୁ ଲାଗିନି ତୁମ ଗୋଡ଼। କାହାକୁ ବିଶ୍ୱାସ କରିବ, ଆଖି କି ନା ବୁଦ୍ଧି କି? ଯେବେ ସଡ ଇନ୍ଦ୍ରିୟ ଯାକ ତୁମର ଏକମତ ନ ହୁଅନ୍ତି କୌଣସି ବିଷୟରେ, ତୁମେ ତାକୁ ସତ କହିବ ନା ମିଛ କହିବ? ତୁମେ କହିବ ଏଗୁଡ଼ାକ କେବଳ ବୁଦ୍ଧିର ମାର ପେଞ୍ଚ ସବୁ, ବାସ୍ତବ ଉଦ୍ଦେଶ୍ୟରେ ମୋ ଗୋଡ଼ ଓ ଭୂଇଁ ମଝିରେ ପାର୍ଥକ୍ୟ ଏତେ କମ୍ ଯେ ମୁଁ ଭୂଇଁରେ ଚାଲିଥିଲି କହିବା ହିଁ ସତ୍ୟ ହେବ। ଦେଖନ୍ତୁ ଦେଖନ୍ତୁ, ଏମିତି କହିବେନି। ବାସ୍ତବତା ଉଦ୍ଦେଶ୍ୟରେ କଥା ଏଠି ପଡ଼ୁନି, ଏଠି ଯାହା ଅଛି ତାହା କଥା, ସତ୍ୟର କଥା ପଡ଼ିଛି। ତୁମର ଏ ସତ୍ୟତାର ଏଇ ବାସ୍ତବ ଉଦ୍ଦେଶ୍ୟ ଯେତେ ପାପ କରେ ଆଉ କେହି କରେନି। ଯେଉଁଠି ସତ୍ୟଟା ଦିହସୁଆ ହୁଏନି ସେଠି ବାସ୍ତବତା ଉଦ୍ଦେଶ୍ୟ ଆସିଯାଏ। ସୁତରାଂ ବାସ୍ତବ ଉଦ୍ଦେଶ୍ୟଟା ହେବ ସୂକ୍ଷ୍ମ ସତ୍ୟର ବିପରୀତ, ଅର୍ଥାତ୍ ସୂକ୍ଷ୍ମ ମିଥ୍ୟା। ଆଚ୍ଛା, ଏଥର ଟିକେ ସ୍ଥୂଳ ସତ୍ୟ ଓ ମିଥ୍ୟା ଆଡକୁ ଆସିବା। ଆମ ଗାତ ମଣିଷ କିଏ ଗୋଟିଏ ମାଇକ ନେବାକୁ ଚାହିଁଲା, ସେ ଗଲା ତାକୁ ଧୋଇଲା, ଟାଣି ଆଣିଲା ତା ନିଜ ଗାତକୁ। ତାର ଗୋଟାଏ ଘଇତା ଆଗରୁ ଥାଉ ବା ନ ଥାଉ, ତାକୁ ପଚାରିଲେ ସେ କହିବ, କହୁଥିଲା ମୁଁ ଆଣିଛି, ମୁଁ ତାକୁ ଚାହେଁ ଆଣିଛି। ଆଜିକାଲି ଆମ ସତ୍ୟ ଜଗତରେ ମୁଁ ଯେବେ ସେମିତି ମାଇକିନିଆକୁ ନେଇଯାଏ, ତାହେଲେ ଏପରି ଚୁପଚାପରେ ସେ କାମ ହାସଲ କରିବି ଯେ କେହି ଜାଣିପାରିବେ ନାହିଁ। ମୁଁ ତାକୁ ମୋ ମନ କଥାଟି ନ କହି କେତେ ବାଜ୍ୟ କଥା କହି ଭଣ୍ଡେଇବି। ଯେବେ ଜାଣିପାରିବେ କେହି, ତାହେଲେ ମୁଁ ମାନିଯିବି, ନାନା ଯୁକ୍ତି କାଢ଼ିବି, ନାନା ଆଳ ଆଣି ଥୋଇବି, ସେ ସତ୍ୟା ନା ମୁଁ ସତ୍ୟା। ଆଗେ କାଗଜରେ ବହୁତ ପଢା ଯାଉଥିଲା, କୁ ବଣୁଆ ଲୋକ କାହାକୁ ହାଣି ପକେଇଲା, ତା ମୁଣ୍ଡଟା ଧରି ସିଧା ସଳଖ ଥାନାକୁ ଆସି କହିଲା, ଇଏ ଏମିତି କଲା ମୁଁ ତାକୁ ହାଣିଦେଲି। ଏବେ ସେହି ବଣୁଆ ଲୋକ ଆମର ପ୍ରଗତି ଓ ସଭ୍ୟତା ପାଇ ସେ ଯେତେ ଯାହା କଲେ ବି ମାନିବନି, ଓକିଲ ମୁକ୍ତାର ଦେବ, ଲଢିବ, ଗାଲୁ ମାରିବ। ସତ୍ୟମେବ ଜୟତେ ପ୍ରଗତିର ଫଳରେ ବଣୁଆଙ୍କ କଥା ଛାଡ଼ି ଦିଅ, ଯୋଉମାନେ ପ୍ରଗତି ପଥର ଚାଳକ ସେମାନଙ୍କ କଥା ବୁଝ। ଧର ଗୋଟେ ନିର୍ବାଚନ ହେଲା, କ ଜିଲ୍ଲାରୁ ତୁମ ଦଳ ଭୋଟ ପାଇଲା 30, ମେମ୍ବର ହେଲେ 2, ତୁମ ବିରୋଧୀ ଦଳ ସେଠୁ ପାଇଲେ 55, ମେମ୍ବର ହେଲେ 3, ତୁମ ଦଳ ଖ ଜିଲ୍ଲାରୁ ପାଇଲେ ଭୋଟ 60, ମେମ୍ବର ହେଲେ 4, ବିରୋଧୀ ଦଳ ପାଇଲେଣି 44, ମେମ୍ବର ହେଲେ 2, ମୋଟରେ ତୁମେ ପାଇଲ 90 ଖଣ୍ଡ ଭୋଟ, ମାତ୍ର ମେମ୍ବର ହେଲେ 6, ସେ ପାଇଲେ 99 ଭୋଟ, ମାତ୍ର ମେମ୍ବର ହେଲେ 5। ଇଏ କେମିତି ହେଲା ବୁଝାଇ କହିବା ଦରକାର କି? ତୁମେ ନିୟମ କଲ ପ୍ରତି 15 ଭୋଟରେ ଜଣେ ସଭ୍ୟ, ତାହେଲେ 30 ଭୋଟ ହେଲେ ଯାଇ 2 ଜଣ ସଭ୍ୟ ଏହି ହିସାବରେ। ତାପରେ ତୁମେ କହିଲ, ଦେଶ ଆମକୁ ବେଶୀ ସଂଖ୍ୟକ ସଭ୍ୟ ପଠେଇଛି, ଆମେ ହବୁ ସରକାର, ଏଇଟା ମିଛ ହେଲା ନା ସତ ହେଲା? ତାପରେ ବିରୋଧୀ ଦଳ ତୁମକୁ କିଛି କରିବାକୁ କହିଲେ, ତମେ କଲନି, ସେ ମାନିବେ କ୍ୟା? ସେ ଏକାଠି ହୋଇ ଆସି ପାଟିତୁଣ୍ଡ କଲେ, କଳି ତକରାର, ସେ ଏକାଠି ହୋଇ ଆସି କଲେ ଅଳି ପାଟିତୁଣ୍ଡ ତକରାର। ତୁମ ହାତରେ ସରକାର, ତୁମେ ଚଳାଇଲ ଲାଠି, ଗୁଡାଏ ଜଖମ ହେଲେ ତାଙ୍କ ଭିତରୁ, ପୁଣି ପାଟି ହେଲା, ତୁମେ ସଫେଇ ଦେଲ। ମିଛ କଥା ଏତେ ଜଖମ ହେଇନାହାନ୍ତି, ମାତ୍ର ଜଣେ, ଆଉ ତ କେହି ସରକାରୀ ହାସ୍ପାତାଳକୁ ଆସିନାହାନ୍ତି। ପୁଲିସ ଲାଠିମାଡ଼ କରିନି, ମାତ୍ର ଘୋଡ଼ାଇ ଦେବାର ଚେଷ୍ଟା କରିଛି। ଏସବୁକୁ ସତ୍ୟ, ସତ୍ୟମେବ ଜୟତେ ନା ଅସତ୍ୟମେବ ଜୟତେ? ଧର ଏଇ ଯେ ଗୋଟାଏ ବିଧି ଅଛି ଲୋକସଭାରେ, ଏ କଥା ମିଛ ବୋଲି କେହି କହିପାରିବେନି। ମିଛ ହେଲେ ମଧ୍ୟ ତୁମ୍ଭେ କହିବାର ଏଇଟା ଠିକ ନୁହେଁ, ବା ଚର୍ଚିଲଙ୍କ ଭାଷାରେ ଏଇଟା ଶାବ୍ଦିକ ଅଯଥାର୍ଥ ବା ଶବ୍ଦର ବେଢଙ୍ଗ। ଏହାର ମାନେ କଣ? ଯାହା ମିଛ ତାହା ଅଠିକ ବା ବେଠିକ ଠାରୁ ବେଶୀ ଠିକ ନୁହେଁ, ବା ଅଯଥାର୍ଥ କହିବାର ଅର୍ଥ ଏଥିରେ କିଛି ସତ ଅଛି, କିନ୍ତୁ ମିଛ ହେଲେ ସତର ବିପରୀତ। ଏମିତି ଯେତେବେଳେ ଲୋକସଭାରେ କୁହାଯାଏ ସେତେବେଳେ ସେଇଟା ସତ୍ୟ ନା ଅସତ୍ୟ? କୁଇନାଇନ ଉପରେ ଚିନି ପୁଟ ଦେଇ ତାକୁ ମିଠା ଓଷୁ ବୋଲି ପିଲାଙ୍କୁ ଭଣ୍ଡିବା ଭଳି ଏ କଥା ନୁହେଁ। ଅବଶ୍ୟ ଆମ ପାଖରେ ଏହାର ଜବାବ ଅଛି। ମୁନି ଋଷିମାନେ କହିଛନ୍ତି, ସତ୍ୟମ ବ୍ରୁୟାତ୍, ସେଇମାନେ ହିଁ କହିଛନ୍ତି, ମା ବ୍ରୁୟାତ୍ ସତ୍ୟ ମା ପ୍ରିୟମ୍, ଯାହା ଅପ୍ରିୟ ତାହା ସତ୍ୟ ହେଲେ ମଧ୍ୟ କହିବନି। ତାହେଲେ କଣ ସେଠି ମିଛ କହିବ ନା ମୌନ ରହିବ? ମୌନ ରହିଲେ ପୁଣି ହେଇଯିବ ମୌନୀ ସମ୍ମତି ଲକ୍ଷଣ। ଯେମିତି ଆମ ପ୍ରଜାତନ୍ତ୍ର ଶାସନରେ ଯେବେ ସପକ୍ଷରେ 20, ବିପକ୍ଷରେ 10 ଓ ନିରପେକ୍ଷ 12 ହୁଅନ୍ତି, ତାହେଲେ ବିଲ୍ ପାସ୍ ହୋଇଗଲା ବୋଲି କୁହାଯାଏ। ମାନେ 42ରୁ ମାତ୍ର 20 ଜଣ ସପକ୍ଷରେ, 12 ଯେ ତୁନି ରହିଲେ ତାଙ୍କର ଏଥିରେ ମତ ଅଛି ବୋଲି ଧରି ନିଆଯାଇ ବହୁମତରେ ବିଲ୍ ବା ପ୍ରସ୍ତାବ ପାସ୍ ହୋଇଗଲା ବୋଲି କୁହାଯାଏ। ଇଏ କଣ ହେଲା, ସତ୍ୟ ନା ଅସତ୍ୟ? ତେବେ ସତ୍ୟମେବ ଜୟତେ କିଆଁ? ଆରେ ବାବା କୁହ, ସରକାର ଆମ ହାତରେ, ପାର୍ଟି କରିବା ଲୋକ ବେଶୀ ଆମ ହାତରେ, ଅତଏବ ଆମେ ଯାହା କହିବୁ ସେ ହେବ ବେଦରକାର। ମାନେ ପାର୍ଟିର ବଳ ଓ ସରକାରୀ ବଳ, ଫଳରେ ସେଇ ବଳ ଯାହାର ମୂଲକ ତାହାର। ଆଗେ ଗାତ ମଣିଷ ଗୁଡାକ ବଳ ଯାହାର ମୂଲକ ତାହାର ନୀତି ଧରି ଚଳୁଥିଲେ, ଆମେ ମଧ୍ୟ ସେଇ ନୀତି ଧରିଛୁ। ସେ ଦେହର ବଳ ଓ ନିଜ ବଳ ଉପରେ ଚଳୁଥିଲେ, ଆମେ ପରର ବଳ ଆଉ ମନର ବଳ ଉପରେ ଚଳୁଛୁ। ବଡ଼ ବଳ ସେ କେବଳ ଶରୀର ବଳ ବଳକୁ ବୁଝାଏନି। ତୁମେ କଣ ଏବେ ବି ଗାଲୁ ମାରିବ ଯେ ସତରେ ଆଗେଇଛ? ସତରେ ତୁମର ରାସ୍ତା ସିଧାସଳଖ ଅନନ୍ତ ଓ ଅସୀମ? ତୁମର ଗତି କଣ ଠିକ ଗୋଲାକାର ନୁହେଁ? 10,000 ବର୍ଷର ମଣିଷ ଯାହା କରିଥିଲା ଓ କରୁଥିଲା ତମେ ସେୟା କରୁନ? ରୁହନ୍ତୁ ରୁହନ୍ତୁ, ମୁଁ ଟିକିଏ ପିଠି ଉପରେ ବାଘ ଛାଲଟା ସଜାଡ଼ି ନିଏ। ଏସବୁ କେବଳ ରାଜନୈତିକ ପ୍ରଚାର, ନହେଲେ ଅସହନିକତା, ନହେଲେ ଘୃଣା ବିଦ୍ୱେଷ। ଗତକାଲିର ପଶୁବଳ ସହିତ ଆଜିକାଲିର ଜନବତ ବଳ କିପରି ସମାନ ହେଲା? ସେତେବେଳେ ମାଡ଼ ମାରି ହାଣି କାଟି ଓ ଦେହ ଯନ୍ତ୍ରଣାର ଭୟ ଦେଖାଇ ବଳୁଆ ଅନ୍ୟମାନଙ୍କର ସବୁ କାଢି ନେଉଥିଲା। ଇଲେ କଣ ସେମିତି କିଏ କରୁଛି? ଇଲେ ଆମେ ତୁମକୁ ବୁଝଉଛୁ, ତାଙ୍କୁ ବୁଝଉଛୁ, କହୁଛୁ, କବୁଲଉଛୁ, କଣ ଭଲ କଣ ମନ୍ଦ ବୈଜ୍ଞାନିକ ପ୍ରଣାଳୀରେ ପରୀକ୍ଷା କରି ଲୋକଙ୍କ ଆଗରେ ଥୋଉଛୁ। ଲୋକେ ମାନିଗଲେ ତ ହେଲା, ନ ମାନିଲେ ନ ହେଲା, କିଛି ଜୋର ଜବରଦସ୍ତି ନାହିଁ ଏଥିରେ। ସତ୍ୟମେବ ଜୟତେ। ତୁମର ଏଇ ଯେ ବୁଝେଇବା ସମଝେଇବା ଏସବୁ କଣ କାହା ଲାଗି? ତୁମେ ପାଠ ସାଠ ପଢିଛ, ହୁଏତ ଲୋକଙ୍କ ଲାଗି ସତରେ କିଛି କରିଛ। ସୋରିଷ ଟାକର କରି ତାକୁ ପର୍ବତ ବୋଲି ପ୍ରମାଣ କରାଇ ପାରିଛ। ଲୋକଙ୍କର ତମ ପ୍ରତି ଶ୍ରଦ୍ଧା ବା ସମ୍ମାନ ଆସିଛି। ଲୋକେ ମୂର୍ଖ ମଳିମୁଣ୍ଡିଆ, ତୁମେ ପଣ୍ଡିତ ଧୋବଧାଉଳିଆ, ବଡ଼ ଲୋକଙ୍କ ପୁଅ ଭାଇ, ବଡ଼ ଲୋକଙ୍କର ପୁଅ ଭାଇ କି ମାଇପ, ତୁମେ ତାଙ୍କ ପାଖରେ ଠିଆ ହୋଇଗଲେ ହିଁ ତୁମର ବ୍ୟକ୍ତିତ୍ୱ ତାଙ୍କ ଉପରେ ଲଦି ହୋଇଗଲା। ତାପରେ ତୁମେ ନାନା ଯୁକ୍ତି ବାଢ଼ି କେତେ ଦେଶ ବିଦେଶର କେତେ କଥା କହି ବସିଗଲ। ଗୋରୀ ଦେଶ ଦିମୋନା ଅଥେଲୋର ଦେଶ ଦେଶାନ୍ତରର କଥାରେ ଭୁଲି ନିଜକୁ ସମର୍ପି ଦେଇଥିଲା ତା ହାତରେ। ତୁମର ପାଣ୍ଡିତ୍ୟ, ତୁମର ବ୍ୟକ୍ତିତ୍ୱ, ତୁମର ବଡ଼ପଣିଆ ଆଗରେ ସେମାନେ ଗଲେ ନିଜକୁ ପାସରି, ତୁମ କଥାରେ ସହି ମାରିଦେଲେ। ଜଣେ ଧୋବଲି ଠକ ତୁମ ପାଖକୁ ଆସିଗଲା ବୋଲି କହି ବୁଝେଇ ସୁଝେଇ ତୁମଠୁ 5 ଟଙ୍କା କୌଣସି ମିଛ ଦାତବ୍ୟ କାମ ଲାଗି ନେଇ ପାର ହୋଇଗଲା। ତାର ଇଏ କରିବା ଆଉ ତୁମର ସେ କରିବା ଭିତରେ ପ୍ରଭେଦ କଣ? ତୁମ କଥାକୁ ଯେ ବାଦ କଲା, ତୁମେ ତାକୁ ଗାଳି ଦେଲ, ମୂର୍ଖ ବୋକା ଅସାଧୁ ଦେଶଦ୍ରୋହୀ ଜାତିଦ୍ରୋହୀ ଯାହା କିଛି, ଖାଲି ତାକୁ ନାହିଁ ତାର 14 ପୁରୁଷକୁ, ଖାଲି ତାର ବର୍ତ୍ତମାନକୁ ନୁହେଁ ତାର ଅତୀତକୁ ଆଉ ଭବିଷ୍ୟତକୁ। ତୁମେ ପାଠୁଆ କୁହାଳିଆ ବଳୁଆ କିଛି କାମ କରି ମଧ୍ୟ କିଣି ନେଇଛ ବେଶ, ସେ ହୋଇଗଲେ ଚୋର, ତୁମେ ହେଲ ଭଲ। ମହାତ୍ମାଜୀ କହିଥିଲେ କେତେ ଥର, କେବଳ ଶରୀର ହିଂସାରେ ହିଂସା ହୁଏନି, କଥା ଓ ଭାବନାର ହିଂସା ମଧ୍ୟ ହିଂସା, ଏକା ପ୍ରକାର ହିଂସା। ସେମିତି ଖାଲି ଶରୀର ବଳ ବଳ ନୁହେଁ, ବୁଦ୍ଧି ମନ ସ୍ଥାନ ଏସବୁ ବଳ ମଧ୍ୟ ଏକ ପ୍ରକାର ବଳ। ବର୍ତ୍ତମାନ ଶାସନ ଅତୀତ ଶାସନ ଭଳି ଠିକ ବଳ ଯାର ମୂଲକ ତାର ନୀତିରେ ଚାଲିଛି, ନୂଆ କିଛି ହେଇନି। କେବଳ ଏତିକି ଯେ ସେବର ଗାତର ବଣ ମଣିଷ ସତ କହୁଥିଲା, ମୋର ଜୋର ଅଛି ମୁଁ ଛଡେଇ ନେବି, ଆଉ ତୁମେ ମିଛ କହୁଛ, ଏଥିରେ ଜୋର ଜବରଦସ୍ତି କିଛି ନାହିଁ। କିନ୍ତୁ ପ୍ରକୃତରେ ଦେହର ଜୋର ଠାରୁ ମଧ୍ୟ ବଡ଼ ଜୋର ବୁଦ୍ଧିର, ମନର ଜୋର। ତୁମେ କହୁଛ ଏ ନୀତିରେ ତୁମେ ଯେ ଭାବୁଛ ପୃଥିବୀରେ ଶାନ୍ତି ଆସିବ, ସେ ଭାବନା ତୁମର ବିଲକୁଲ ଭୁଲ। ଯେ ପର୍ଯ୍ୟନ୍ତ ଚାପଣି ଦବାଣି ରହିଥିବ, ଶାରୀରିକ ହେଉ ବା ମାନସିକ ହେଉ ବା ନୈତିକ ହେଉ, ଦବିବା ଲୋକଙ୍କର ମନ ଓ ହୃଦୟରେ ଅଶାନ୍ତି ଓ ଅସନ୍ତୋଷ ବରାବର ରହିବ, ଆଉ ସେହି ଅଶାନ୍ତି ଓ ଅସନ୍ତୋଷ ବିଶ୍ୱଯୁଦ୍ଧରେ ପାଲଟିଯିବ ନିଶ୍ଚୟ। ଓଡ଼ିଶା ସାହିତ୍ୟ ଏକାଡେମୀର କର୍ତ୍ତୃକ ପ୍ରକାଶିତ ଗୋବିନ୍ଦ ତ୍ରିପାଠୀ ପ୍ରବନ୍ଧାବଳୀ ପୁସ୍ତକରେ ସ୍ଥାନିତ ସତ୍ୟମେବ ଜୟତେ ଏକ ସାର୍ଥକ ରଚନା। ସତ୍ୟମେବ ଜୟତେର ଅର୍ଥ ହେଉଛି ସତ୍ୟର ଜୟ। ଏହି କଥାର ଦୁଆହି ଦେଇ ଆଜିର ସଭ୍ୟ ମଣିଷ କିଭଳି ଅସତ୍ୟର ଅନୁକରଣ କରୁଛି ତାହାର ବ୍ୟଙ୍ଗାତ୍ମକ ଚିତ୍ର ପ୍ରବନ୍ଧଟିରେ ପ୍ରଦାନ କରାଯାଇଛି। ରାଜନୀତି ଧର୍ମନୀତି ଓ ସମାଜନୀତିରେ ପ୍ରଚଳିତ ଏହି ସ୍ଲୋଗାନ ପଛରେ ଥିବା ତଥାକଥିତ ସଭ୍ୟ ମଣିଷର ଅସଭ୍ୟ କାମନା ପ୍ରକଟିତ ହୋଇଛି। ଅତୀତର ଗାତ ମଣିଷ ବା ବଣୁଆ ମଣିଷ ଜୋର ଜାର ମୂଲକତାର ନୀତି ଅନୁସରଣ କରୁଥିଲା, ମାତ୍ର ସଭ୍ୟ ଶିକ୍ଷିତ ମଣିଷ ବୁଦ୍ଧି ଯାହାର ମୂଲକତାର ନୀତି ଆପଣାଇ ନେଇ ପୂର୍ବ ଭଳି ହିଂସା ଆଚରଣ କରିଚାଲିଛି। ସତ୍ୟର ଛଳନା କରି ମିଥ୍ୟାର ପ୍ରୟୋଗ କରିବା ପାଇଁ ବୁଦ୍ଧି ଓ ଜ୍ଞାନ ମୁଷ୍ଟିମୟ ମଣିଷଙ୍କୁ ଯୋଗାଇ ଦେଇଛି ସୁରକ୍ଷିତ ରାସ୍ତା। ଏହି ଦ୍ରୁତ ଓ ସଠ ପଥରେ ସଭ୍ୟ ମଣିଷ ବେଶୀ ଦିନ ଗତି କଲେ ବିଶ୍ୱଯୁଦ୍ଧ ଘଟିବ ବୋଲି ଲେଖକ ଅନୁମାନ କରୁଛନ୍ତି। ସତ୍ୟମେବ ଜୟତେ ନାଁରେ ଅସତ୍ୟମେବ ଜୟତେର ଅନ୍ତ ଘଟିବା ସର୍ବାଦୌ କାମ୍ୟ।